आकाशवाणी। संवाद पढ़ुंट उदयनाथ स्वाई। मुख्य संवाद, उत्तर प्रदेश में देशर षष्ठ सेमिकंडक्टर यूनिट प्रतिष्ठा नहीं केन्द्र कैबिनेट्र मंजूरी। जयपुर को आसंता दिनिकिया गस्तरे जिबे उपराष्ट्रपति। जस्टिस भूषण रामकृष्ण गवई देशर 52वां प्रधान विचारपति भाव ने शपथ। छत्तीसगढ़ में चली माओवादी दमन अभियान 31 जन माओवादी निहत। एवं हानोईर क्वांसु पगड़ा मंदिर में भगवान बुद्ध पवित्र अवशेष को श्रद्धांजलि अर्पण करुछन्ति श्रद्धालु। उत्तर प्रदेश जेवार विमान बंदर निकट में प्रतिष्ठा होगाक एक सेमी कंडक्टर यूनिट पर केन्द्र कैबिनेट मंजूरी प्रदान कर। आज नूआदिल्ली में गणमाध्यम को सूचना दे सूचना और प्रसारण मंत्री अश्विनी वैष्णव कहते HCL एवं फक्सकन कंपानी मिलित उद्यम भारत सेमी कंडक्टर मिशन अधीन यूनिट प्रतिष्ठा करा। से कहते हैं प्लांट प्रतिमास 20,000 वेफर पर डिजाइन करा बेले डिजाइन आउटपुट क्षमता प्रतिमास 36 नियुत यूनिट रही। प्रकल्प 3,700 कोटी टंकार निवेश बोली श्री वैष्णव सूचना देते।
ये प्लांट्स में 20,000 वेफर पर मंथ की कैपेसिटी होगी और जो चिप्स इससे बन के निकलेगी उसकी कैपेसिटी 36 मिलियन चिप्स पर मंथ का इसका रहेगा। अच्छा प्लांट है, बहुत ही एडवांस टेक्नोलॉजी, इसमें वेफर लेवल पैकेजिंग का एक टेक्नोलॉजी होता है वो इसमें लगेगा, विच मीन्स एंटायर वेफर के साथ सबस्ट्रेट को जोड़कर कंप्लीट उसकी एडवांस्ड पैकेजिंग का।
श्री वैष्णव कहते देश में 5 सेमी कंडक्टर यूनिट निर्माण जारी रही बेले षष्ठ यूनिट सेमी कंडक्टर सह भारत रणनैतिक भाव गुरुत्वपूर्ण सेमी कंडक्टर शिल्प विकास क्षेत्र में आगे चली। से कहते 270 शिक्षानुष्ठान छात्र छात्री और 70 स्टार्टअप उद्योगी नूतन उत्पाद विकास अत्याधुनिक प्रजुक्ति विद्या आधार में कार्य कर। सेना मुख्य जनरल अनिल चौहान सहित स्थलसेना मुख्य जनरल उपेन्द्र द्विवेदी, वायुसेना मुख्य एयर चीफ मार्शल एपी सिंह और नौसेना मुख्य आडमिराल दिनेश के त्रिपाठी आज राष्ट्रपति द्रौपदी मुर्मू साक्षात आलोचना करते। ऑपरेशन सिंदूर और यहाँ परवर्ती परिस्थिति नहीं सेमाने राष्ट्रपति को अवगत कराई। सामाजिक गणमाध्यम पोस्टरे राष्ट्रपति भारतीय सेनार साहस समर्पण भाव को उच्च प्रशंसा कर। सेनार अवदान जो आतंकवाद विरुद्ध भारत सफल पदक्षेप ग्रहण करपति। उपराष्ट्रपति जगदीप धनखड़ आसंता राजस्थान जयपुर को दिनिकिया गस्तरे जिबे। एही अवसर रे से पूर्वतन उपराष्ट्रपति भैरव सिंह शेखावत श्राद्ध वार्षिकी अवसर में भैरव सिंह स्मारकी पाठागार उद्घाटन करिवार कार्यक्रम रही। भैरव सिंह शेखावत देशर 11वां उपराष्ट्रपति भाव 2002 अगस्ट 2007 मसीहा जुलाई मास पर्यंत दायित्व थिले। 1952 मसीहार राजस्थान विधानसभा सदस्य भाव से राजनैतिक जीवन आरंभ करते। परवर्त समय से राजस्थान तीन थर मुख्यमंत्री होते। आसंता कार्यक्रम में लोकसभा बाचस्पति ओम बिरला, केन्द्र पर्यटन मंत्री गजेन्द्र सिंह शेखावत, मुख्यमंत्री भजन लाल शर्मा, सांसद मदन राठौर और अन्य विशिष्ट व्यक्ति जोगदेवे। जस्टिस भूषण रामकृष्ण गवई आज देशर 52वां प्रधान विचारपति भाव शपथ ग्रहण करते। राष्ट्रपति द्रौपदी मुर्मू पूर्वाह्न राष्ट्रपति भवन में आयोजित एक स्वतंत्र समारोह जस्टिस गवई को पद और गोपनीयतार शपथ पाठ कर। जस्टिस गवई पूर्वतन प्रधान विचारपति जस्टिस संजीव खन्ना स्थान में अवस्थापित होती। जस्टिस खन्ना गतकाल प्रधान विचारपति पदर अवसर ग्रहण कर। शपथ ग्रहण समारोह उपराष्ट्रपति जगदीप धनखड़, प्रधानमंत्री नरेन्द्र मोदी, केन्द्र मंत्रिमंडल बहु सदस्य एवं सुप्रीम कोर्ट रो विचारपति गण उपस्थित थिले। आपण माने संवाद सुनछन्ति आकाशवाणी रो। मुख्य निर्वाचन आयुक्त ज्ञानेश कुमार कहते बूथ स्तरीय अधिकारी घर को घर जांच समय से कार्य को सहज करने खूब शीघ्र मानक परिचय पत्र प्रदान करा। श्री कुमार आज नूआदिल्ली में हरियाणा, दिल्ली एवं बिहार रो बूथ स्तरीय अधिकारी पर्यवेक्षक एवं निर्वाचन पंजीकरण अधिकारी एक दुईदिनिया दक्षता वृद्धि तालीम कार्यक्रम शुभारंभ पर यह कहते। से कहते अंशग्रहणकारी राज्य और केन्द्रशासित अंचल अन्य अधिकारी ଅଧିକାରୀମାନଙ୍କୁ ଏ ସମ୍ପର୍କରେ ତାଲିମ ପ୍ରଦାନ କରିବେ। ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ 371 ଜଣ ତୃଣମୂଳ ସ୍ତରୀୟ ନିର୍ବାଚନ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଭୋଟର ପଞ୍ଜୀକରଣ, ଫର୍ମ ପୂରଣ ପ୍ରକ୍ରିୟା ଏବଂ ନିର୍ବାଚନ ପ୍ରକ୍ରିୟାର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଏହି ତାଲିମ ପ୍ରଦାନ କରାଯାଉଛି। ଛତିଶଗଡ଼ ବିଜାପୁର ଜିଲ୍ଲାର ତେଲେଙ୍ଗାନା ସୀମାନ୍ତରେ ଅବସ୍ଥିତ କରଗେଟା ପାହାଡ଼ରେ 21 ଦିନ ଧରି ଚାଲିଥିବା ମାଓବାଦୀ ଦମନ ଅଭିଯାନରେ 16 ଜଣ ମହିଳା ମାଓବାଦୀଙ୍କ ସମେତ 31 ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁରଠାରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହ, ଛତିଶଗଡ଼ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଦେବ ଗୌତମ ଏବଂ ବିଜାପୁର ପୁଲିସ୍ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି 21 ଏପ୍ରିଲ୍ରୁ ମଇ 11 ତାରିଖ ମଧ୍ୟରେ 21 ଏନ୍କାଉଣ୍ଟର ହୋଇଥିଲା। ଏହି ସମୟ ମଧ୍ୟରେ ସ୍ୱୟଂଚାଳିତ ରାଇଫଲ, 450 IED ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏତଦ୍ବ୍ୟତୀତ 214 ବଙ୍କର ନଷ୍ଟ କରାଯିବା ସହ ଅନେକ ମାଓବାଦୀଙ୍କ ଆଡ୍ଡାସ୍ଥଳ ଧ୍ୱଂସ କରିଦିଆଯାଇଛି। ଏହି ଅଭିଯାନରେ ନିହତ ମାଓବାଦୀଙ୍କ ମଧ୍ୟରୁ 28 ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଉପରେ 1,72,00,000 ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସିଆର୍ପିଏଫ୍ ମହାନିର୍ଦ୍ଦେଶକ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗ NHRC ତା'ର 2 ସପ୍ତାହ ବିଶିଷ୍ଟ ଅନ୍ଲାଇନ୍ ସ୍ୱଳ୍ପ ମିଆଦୀ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ଅଂଶଗ୍ରହଣ ପାଇଁ ଆବେଦନ କରିଥିବା 1,795 ଆବେଦନକାରୀଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 80 ଜଣ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଦେଶରେ ମାନବାଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା ବିଷୟରେ ଏକ ବ୍ୟାପକ ବୁଝାମଣା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। NHRC ର ମହାସଚିବ ଭରତ ଲାଲ କହିଛନ୍ତି, ଯୁବପିଢ଼ି ହେଉଛନ୍ତି ଭାରତର ସର୍ବପୁରାତନ ସଭ୍ୟତାଗତ ସହାନୁଭୂତି, କରୁଣା ଏବଂ ନ୍ୟାୟର ଆଲୋକବର୍ତ୍ତିକା। ସେ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ, ସମାନତା ଏବଂ ମର୍ଯ୍ୟାଦାର ପ୍ରତୀକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତର ସାମ୍ବିଧାନିକ ଢାଞ୍ଚାକୁ ବୁଝିବା ଏବଂ ମାନବାଧିକାର କ୍ଷେତ୍ରରେ ମର୍ଯ୍ୟାଦାର ସହ କାର୍ଯ୍ୟ କରିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉତ୍ସାହିତ କରିଛନ୍ତି। ଭିଏତନାମର ରାଜଧାନୀ ହାନୋଇର କ୍ୱାନ୍ସୁ ପାଗଡ଼ା ମନ୍ଦିରରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଭାରତର ସାରନାଥରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସେଠାକୁ ପଠାଯାଇଥିଲା। ଗତକାଲି ଭାରତ ଓ ଭିଏତନାମର ବୌଦ୍ଧ ଭିକ୍ଷୁମାନଙ୍କ ଦ୍ୱାରା ଆନୁଷ୍ଠାନିକ ରୀତିନୀତି ଓ ପ୍ରାର୍ଥନା ସହିତ ବୌଦ୍ଧ ମନ୍ଦିରରେ ତାହାକୁ ସ୍ଥାନିତ କରାଯାଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମନ୍ଦିରରେ ଏହି ଅବଶେଷ ପ୍ରଦର୍ଶିତ ହେବ। ଭିଏତନାମକୁ ପବିତ୍ର ଅବଶେଷ ପଠାଇବା କ୍ଷେତ୍ରରେ ଭାରତର ପଦକ୍ଷେପକୁ ଭିଏତନାମ ରାଷ୍ଟ୍ରପତି ଲୁଅଙ୍ଗ୍ କୁଅଙ୍ଗ୍ ପ୍ରଶଂସା କରିଛନ୍ତି, ଯାହା ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିଛି। ଚଳିତ ମାସ 2 ତାରିଖରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ନେତୃତ୍ୱାଧୀନ ଭାରତୀୟ ପ୍ରତିନିଧି ଦଳ ଭାରତରୁ ପବିତ୍ର ଅବଶେଷ ନେଇ ଯାଇଥିଲେ। ଭିଏତନାମରେ ଜାତିସଂଘ ଭେସାକ୍ ଦିବସ ଉତ୍ସବ ପାଳନ ଅଂଶସ୍ୱରୂପ ଏହି ପବିତ୍ର ଅବଶେଷ ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ଭିଏତନାମରେ ରହିବ। ପୂର୍ବରୁ ହୋଚିମିନ୍ ସିଟିର ଥାନ୍ତମ୍ ପାଗୋଡ଼ା ଏବଂ ପରେ ଟାଇନିନ୍ ପ୍ରଦେଶର ବାଡେନ୍ ପର୍ବତରେ ଭଗବାନ ବୁଦ୍ଧଙ୍କର ଏହି ପବିତ୍ର ଅବଶେଷ ପ୍ରଦର୍ଶିତ ହୋଇଥିଲା। ଲଦାଖର ସୁରୁ ଉପତ୍ୟକା ଅଞ୍ଚଳରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଏକ ତୁଷାର ଚିତାକୁ ତା'ର ଶିକାର ସହିତ ଦେଖାଯାଇଥିଲା। ତୁଷାର ଚିତାଟି ଏକ ପାହାଡ଼ି ଛେଳିକୁ ଶିକାର କରିଥିଲା। ଏହି ବିରଳ ଦୃଶ୍ୟକୁ ବନ୍ୟପ୍ରାଣୀ ଅନୁସନ୍ଧାନକାରୀ ମକବୁଲ ହୋସେନ ମକୁ ଦାସ ତାଙ୍କ କ୍ୟାମେରାରେ ଫଟୋ ଉତ୍ତୋଳନ କରିଥିଲେ। ଶ୍ରୀ ମକବୁଲ ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ବିରଳ ବନ୍ୟପ୍ରାଣୀ ପ୍ରଜାତିକୁ ଟ୍ରାକିଂ କରିବାରେ ନିୟୋଜିତ ଅଛନ୍ତି। ଲଦାଖ ସ୍ୱୟଂଶାସିତ ପୂର୍ବାଞ୍ଚଳ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ମହମ୍ମଦ ଜାଫର ଆଖୁନ୍ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ବନ୍ୟପ୍ରାଣୀ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଶେଷ ଦିନରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଖେଳାଳିମାନେ କଳାତ୍ମକ ଜିମ୍ନାଷ୍ଟିକ୍ସରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ପୁରୁଷ ଫ୍ଲୋର୍ ଫାଇନାଲରେ ଉତ୍ତରପ୍ରଦେଶର ହର୍ଷିତ ଡି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କେରଳର ମିନହାଜ ଏସ୍ ସାଜ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏଥିସହ ଟୁଲିନ୍ ତିୱାରୀଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ଭଲ୍ଟିଂ ଟେବୁଲ୍ ଫାଇନାଲରେ ତେଲେଙ୍ଗାନାର ନିଶିକା ଅଗ୍ରୱାଲ ସ୍ୱର୍ଣ୍ଣ, ମହାରାଷ୍ଟ୍ରର ଅନୁଷ୍କା ପାଟିଲ ରୌପ୍ୟ ଏବଂ ତାଙ୍କ ସାଥୀ ଖେଳାଳି ସାରା ରାଉଲ କାଂସ୍ୟ ପଦକ ପାଇଛନ୍ତି। ମହିଳା ଅନ୍ଇଭେନ୍ ବାର୍ସ ଫାଇନାଲରେ ଅନୁଷ୍କା ପାଟିଲ ସ୍ୱର୍ଣ୍ଣ, ଦିଲ୍ଲୀର ସ୍ନେହା ତାରିଆଲ ରୌପ୍ୟ ଏବଂ ନିଶିକା ଅଗ୍ରୱାଲ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 4 ତାରିଖରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆସନ୍ତାକାଲି ଉଦ୍ଯାପିତ ହେବ। ଆମର ହସ୍ତଗତ ହୋଇଥିବା ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 51 ସ୍ୱର୍ଣ୍ଣ ସହ 133 ପଦକ ପାଇଁ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ରହିଛି। ଓଡ଼ିଶା 5 ସ୍ୱର୍ଣ୍ଣ ସହ 11 ପଦକ ପାଇଁ ପଦକ ତାଲିକାର 17 ନମ୍ବର ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍ତର ପ୍ରଦେଶରେ ଦେଶର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଜୟପୁରକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବଇ ଦେଶର 52ତମ ପ୍ରଧାନ ବିଚାରପତି ଭାବେ ନେଲେ ଶପଥ। ଛତିଶଗଡ଼ରେ ଚାଲିଥିବା ମାଓବାଦୀ ଦମନ ଅଭିଯାନରେ 31 ଜଣ ମାଓବାଦୀ ନିହତ ଏବଂ ହାନୋଇର କ୍ୱାନ୍ସୁ ପାଗୋଡ଼ା ମନ୍ଦିରରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ। ସମ୍ବାଦ ଶେଷ ହେଲା।